ସରସ୍ୱତୀ ରାଓ କଳାଶୁଣୀ ଗଙ୍ଗୁଆବତୀ 8 ନମ୍ବର ୱାର୍ଡରୁ କହୁଛି। ଆମର ଏଇ ଜାଗାରେ ବହୁତ ଅସୁବିଧା ହେଉଛି, ରାସ୍ତାଘାଟ ନାହିଁ, ଆଉ ଲାଟିନ୍ ବି ନାହିଁ କି କରେଣ୍ଟ ନାହିଁ, କିଛି ବି ସୁବିଧା ନାହିଁ। ଆମେ ବହୁତ ହଇରାଣ ହଉଛୁ, ଏମିତିକି ଦେହ କିଛି କାହାର ସିରିୟସ ହେଇଗଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ବି ଆମ୍ବୁଲାନ୍ସ ବି ଘର ପାଖରେ ପହଞ୍ଚି ପାରୁନାହିଁ। ବହୁତ ହଇରାଣରେ ଅଛୁ ଆମେ, ଆଉ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେଉଛୁ। ଆମ ପାଖରେ କିଛି ବି ସୁବିଧା ପହଞ୍ଚି ପାରୁନାହିଁ। ଆମ ପାଇଁକା ଶୌଚାଳୟର ବ୍ୟବସ୍ଥା ଯଦି ଟିକେ କରନ୍ତେ ତାହେଲେ ଆମେ ଟିକେ ଭଲରେ ଚଳିପାରନ୍ତୁ।